ନମସ୍କାର। ଆମର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଭରିଦେବ। ଆଜି ହିଁ ଶୁଣନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ, ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ
ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଲୁସି ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମର ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିକଟରେ ଧନ୍ୟବାଦୀ ମଧ୍ୟ। ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପତ୍ର ମାଧ୍ୟମରେ ପଠାଇ ସାରିଛୁ, ତାହା ବୋଧେ ଆପଣଙ୍କର ହସ୍ତଗତ ହୋଇସାରିଥିବ। ଏଥିସହିତ ମଧ୍ୟ ଆମେ ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଉତ୍ତର ପ୍ରଦାନ କରିବେ। ସେ ଆପଣଙ୍କୁ କେବେ ନିରାଶ କରିବେ ନାହିଁ, କାରଣ ଯେଉଁମାନେ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି ସେ ସେମାନଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ ଉତ୍ତର ପ୍ରଦାନ କରିଥାନ୍ତି। ତେଣୁ ମୋର ବିଶ୍ୱାସ ଯେ ଆପଣ ନିଶ୍ଚିତ ଭାବରେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ମଧ୍ୟ ଉପକୃତ ହୋଇପାରିବେ। ତେବେ ଆସନ୍ତୁ, ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ବାସ୍ତବରେ ଯେତେବେଳେ ଆମମାନେ ତୁମର ସମସ୍ତ ଦୟା ଅନୁଗ୍ରହକୁ ଜୀବନରେ ସ୍ମରଣ କରୁ, ଏହା ପ୍ରଭୁ ଅବର୍ଣ୍ଣନୀୟ, ଅତୁଳନୀୟ। ହଁ ପ୍ରଭୁ, ତୁମର ଅସୀମ ଅନୁଗ୍ରହ ଆଜି ଆମମାନଙ୍କୁ ଏପର୍ଯ୍ୟନ୍ତ କଢ଼ାଇ ଆଣିଅଛି, କେବଳ ସେତିକି ନୁହେଁ ପ୍ରଭୁ, ତୁମର ବାକ୍ୟର ନିକଟବର୍ତ୍ତୀ ହେବା ପାଇଁ ଆମମାନଙ୍କୁ ସୁଯୋଗ ମଧ୍ୟ ଦେଇଅଛି। ପ୍ରଭୁ ଦୟାକର, ଅନୁଗ୍ରହ କର, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କର ହୃଦୟକୁ ସ୍ପର୍ଶ କର। ତୁମେ ଆମମାନଙ୍କର ପ୍ରତ୍ୟେକ ହୃଦୟରେ ପ୍ରଭୁ କଥା କୁହ। ତୁମେ ଆମମାନଙ୍କୁ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ପ୍ରଭୁ ଶିକ୍ଷା ଦେଉଅଛ, ତଦନୁଯାୟୀ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କର। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଶାନ୍ତି, ସାନ୍ତ୍ୱନା, ଆନନ୍ଦ, ଧୈର୍ଯ୍ୟ ମଧ୍ୟ ପ୍ରଦାନ କର। ଯେଉଁ ଶ୍ରୋତାବନ୍ଧୁମାନେ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ବାହୁଲ୍ୟ ପରିମାଣରେ ଆଶୀର୍ବାଦ କର। ତୁମର ଇଚ୍ଛା ଅଭିମତ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସଫଳ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜିଜିକାଲ ପୁସ୍ତକର 25 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି 25 ପର୍ବରୁ ଆରମ୍ଭ କରି 32 ପର୍ବ ମଧ୍ୟରେ ଏକ ନୂତନ ବିଭାଗ ମଧ୍ୟକୁ ଯିବା, ଯାହାକି ଇସ୍ରାଏଲର ଚତୁଃପାର୍ଶ୍ୱରେ ଥିବା ଗୋଷ୍ଠୀଗୁଡ଼ିକ ବିଷୟ ନେଇ ଭାବାଣୀ ପ୍ରକାଶ କରେ। ଯେତେଦୂର ପର୍ଯ୍ୟନ୍ତ ଆଜି ଆମମାନଙ୍କ ବିଷୟ ନେଇ ବିଚାରକୁ ଅଣାଯାଏ, ଏହି ସମସ୍ତ ଗୋଷ୍ଠୀଗୁଡ଼ିକ ପୃଥିବୀ ପୃଷ୍ଠରୁ ଅନେକ ବର୍ଷ ପୂର୍ବରୁ ଲୋପ ପାଇଯାଇଛନ୍ତି, ଓ ସେମାନଙ୍କ ବିଷୟରେ ହୋଇଥିବା ଭାବାଣୀଗୁଡ଼ିକ ଆକ୍ଷରିକ ଭାବେ ସଫଳ ହୋଇଅଛି। ଏପର୍ଯ୍ୟନ୍ତ ଜିଜିକେଲ ଜିରୁସାଲମ ଓ ଇସ୍ରାଏଲ ଦେଶ ବିଷୟ ନେଇ ଭାବାଣୀ ପ୍ରଦାନ କରି ଆସୁଥିବାର ଆମେ ଲକ୍ଷ୍ୟ କରିଅଛୁ। ଯେହେତୁ ଇସ୍ରାଏଲ ସନ୍ତାନଗଣର ଅନ୍ତିମ ଅର୍ଥାତ୍ ଶେଷ ନିର୍ବାସନ ଏପର୍ଯ୍ୟନ୍ତ ଘଟିନାହିଁ, ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ମିଥ୍ୟା ମାଓବାଦୀମାନଙ୍କର କଥାରେ ପରିଚାଳିତ ହୋଇ ବିଶ୍ୱାସ କରୁଥିଲେ ଯେ ଈଶ୍ୱର ଜିରୁସାଲମକୁ ବିନଷ୍ଟ କରିବେ ନାହିଁ ଓ ଇସ୍ରାଏଲ ଦେଶ ସୁରକ୍ଷିତ ହୋଇ ରହିବ। କିନ୍ତୁ ଏସବୁ ସତ୍ତ୍ୱେ ଜଗତ ସହିତ ଯୋଗାଯୋଗ କରିବାରେ ଏହା କ'ଣ ଈଶ୍ୱରଙ୍କର ଯୋଜନା ନଥିଲା କି? ଯେତେବେଳେ ଜିରୁସାଲମର ବିନାଶ ଘଟିଲା, ଲୋକମାନେ ଅତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ସେମାନେ ବୋକା ବନି ଯାଇଥିଲେ। ଜିଜିକାଲ ତାହାଙ୍କର ଭାଓବାଣୀରେ ସତ୍ୟ ଭାଓବାଦୀ ବୋଲି ପ୍ରମାଣିତ ହୋଇଥିଲେ, ଓ ଏହିଠାରୁ ସେ ଜିରୁସାଲମର ବିନାଶ ଘଟିବା ନେଇ ଆଉ କୌଣସି ଭାଓବାଣୀ ପ୍ରଦାନ କରିବେ ନାହିଁ, କାରଣ ସେ ଇତିହାସ ଲେଖୁନାହାନ୍ତି, ମାତ୍ର ସେ ଭାଓବାଣୀ ଲେଖୁଅଛନ୍ତି। ତେଣୁ ବର୍ତ୍ତମାନ ସେ ଇସ୍ରାଏଲର ଚତୁଃପାର୍ଶ୍ୱରେ ଥିବା ଜାତିଗୁଡ଼ିକ ପ୍ରତି ଦୃଷ୍ଟି କରୁଅଛନ୍ତି, ସେମାନଙ୍କର ଶେଷଗତି କ'ଣ ହେବ। ଏହି ପର୍ବରେ ଆମମାନଙ୍କ ନିମନ୍ତେ ଏକ ଚମତ୍କାର ଶିକ୍ଷା ରହିଅଛି। ଈଶ୍ୱରଙ୍କର ନଗରୀ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ି ରହିଅଛି। ଏହି ନଗରୀର ଦୁର୍ଦ୍ଦଶା ପ୍ରତି ଆଗକୁ ଦୃଷ୍ଟି କରି ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଚକ୍ଷୁରୁ ଅଶ୍ରୁ ଝରି ଆସୁଥିଲା। ସେ ଜଣେ କୋମଳ ହୃଦୟ ବିଶିଷ୍ଟ ବ୍ୟକ୍ତି ଥିବାରୁ ବିଳାପ କଲେ। ସେ ଜଣେ ବ୍ୟକ୍ତି ଥିଲେ ଯିଏକି ଜଣକୁ ପ୍ରତିବିମ୍ବିତ କରୁଥିଲେ, ଯିଏକି 500 ବର୍ଷ ପରେ ଅଥବା ତାଠାରୁ ଅଧିକ ବର୍ଷ ପରେ ଏହି ପୃଥିବୀକୁ ଆସିବାକୁ ଥିଲା, ଆଉ ସେ ଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ଆସିଲେ ଓ ସେ ମଧ୍ୟ ସେହି ଜିତ ପର୍ବତ ଉପରେ ବସି ଜେରୁସାଲାମର ଆଗାମୀ ବିନାଶର ସମୟକୁ ଲକ୍ଷ୍ୟ କରି ରୋଦନ କଲେ, କାରଣ ଏହାର ଲୋକମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖ ହୋଇଅଛନ୍ତି। କିନ୍ତୁ ଏଠାରେ ଆମେ ଆଉ ଜଣେ ମାଓବାଦୀଙ୍କୁ ଲକ୍ଷ୍ୟ କରୁଅଛୁ, ସେ କ୍ରନ୍ଦନ କରୁନାହାନ୍ତି। ଓ ମୁଁ ଆପଣଙ୍କୁ ମଧ୍ୟ କହିବି ଯେ ସେ କାହିଁକି କ୍ରନ୍ଦନ କରୁନାହାନ୍ତି। ଠିକ୍ ଏହି ସମୟରେ ତାହାଙ୍କର ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କଲେ। ଓ ପବିତ୍ର ଧର୍ମଶାସ୍ତ୍ର ସ୍ପଷ୍ଟ କରିଦିଏ ଯେ ସେ ତାହାକୁ ପ୍ରେମ କରୁଥିଲେ। ଏହି ମାଓବାଦୀ ହେଉଛନ୍ତି ଜିଜିକଲ ଓ ରୋଦନ ନ କରିବା ନିମନ୍ତେ ତାହାଙ୍କୁ କୁହାଯାଇଥିଲା। ଏହି କ୍ଷେତ୍ରରେ ସେ ଅତି କଠିନ ହୃଦୟ ଧାରଣ କରିଥିଲେ। ଈଶ୍ୱର କହିଥିଲେ ଯେ ତାହାଙ୍କୁ ସେହିପରି ଭାବେ କାର୍ଯ୍ୟ କରିବାକୁ ହେବ। ଜିରିମିୟ ଭବିଷ୍ୟତ ବକ୍ତା ଓ ଜିଜିକାଲ ଭବିଷ୍ୟତ ବକ୍ତା ଏହି ଘଟଣାରେ ଈଶ୍ୱରଙ୍କର ଦୁଇଟି ପାର୍ଶ୍ୱକୁ ପ୍ରକାଶ କରନ୍ତି। ଏହା ହିଁ ଆଜି ଆମମାନେ ଲକ୍ଷ୍ୟ କରିବା ଉଚିତ। ଜିରିମିୟଙ୍କ ପରି ଈଶ୍ୱର କୋମଳ ହୃଦୟ ବିଶିଷ୍ଟ, ପ୍ରଭୁ ଯୀଶୁଖ୍ରୀଷ୍ଟ ଦୟାଳୁ ଓ ଅନୁଗ୍ରହକାରୀ। ସେ ଚାହୁଁନଥିଲେ ଯେ କୌଣସି ବ୍ୟକ୍ତି ବିନଷ୍ଟ ହୁଅନ୍ତୁ, ତେଣୁକରି ସେ ଆମମାନଙ୍କ ନିମନ୍ତେ କୃଶରେ ମୃତ୍ୟୁଭୋଗ କଲେ। ମାତ୍ର ଯେଉଁ ନଗରଗୁଡ଼ିକ ତାହାଙ୍କୁ ଅଗ୍ରାହ୍ୟ କଲେ, ସେହି ନଗରମାନଙ୍କ ପ୍ରତି ସେ କ'ଣ କହୁଅଛନ୍ତି ତାହା ଶୁଣନ୍ତୁ। ହାଏ ଦଣ୍ଡର ପାତ୍ର କୋରାଜିନ୍, ହାଏ ଦଣ୍ଡର ପାତ୍ର ବେତସାଇଦା, କାରଣ ତୁମମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସିଦୋନରେ କରାଯାଇଥାନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାନ୍ତେ। ତଥାପି ବିଚାରରେ ତୁମମାନଙ୍କ ଦଶା ଅପେକ୍ଷା ସୋର ଓ ସିଦୋନର ଦଶା ସହନୀୟ ହେବ। ଆଉ ରେ କଫର ନାହୁମ, ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ। ତାହା ହେଉଛି ସବୁଠାରୁ ଆଘାତଦାୟକ ଓ କଠିନ ବାକ୍ୟ କୋମଳ ଯୀଶୁଙ୍କଠାରୁ ଆସେ। ସେ ମଧ୍ୟ କହିଲେ, ହାଏ ଦଣ୍ଡର ପାତ୍ର ଫାରୁସିମାନେ, ହାଏ ତୁମେମାନେ ଦଣ୍ଡର ପାତ୍ର, କାରଣ ତୁମେମାନେ ଅଦୃଶ୍ୟ ସମାଧି ତୁଲ୍ୟ। ତାହା ଉପରେ ଗତାୟତକାରୀ ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ। ପ୍ରଭୁ ଯୀଶୁ ସେମାନଙ୍କୁ ଏହି ପ୍ରକାରେ ପ୍ରକାଶ୍ୟରେ ନିନ୍ଦା କଲେ, ଯାହା ଅଧ୍ୟୟନ କରିବା ଦ୍ୱାରା ଆମମାନଙ୍କର ଲୋମ ଶିହରି ଉଠେ। ଈଶ୍ୱରଙ୍କର ଦୁଇଟି ପାର୍ଶ୍ୱ ରହିଅଛି ଓ ସେ ଆଜି ମଧ୍ୟ ସେହିପରି ଭାବେ ମନୁଷ୍ୟ ଜାତି ସହିତ ବ୍ୟବହାର କରନ୍ତି। ହଁ, ଆମେ ଜାଣୁ ଈଶ୍ୱର ପ୍ରେମମୟ, ମାତ୍ର ଆମେ ଜାଣି ରଖିବା ଉଚିତ ଯେ ସେ ହେଉଛନ୍ତି ପବିତ୍ର ଈଶ୍ୱର, ତେଣୁକରି ସେ ମଧ୍ୟ ଧାର୍ମିକ ଈଶ୍ୱର ଓ ସେ ବିଚାର କରିବେ। ସେ ଯଦିଓ ପାପୀକୁ ପ୍ରେମ କରନ୍ତି, ମାତ୍ର ସେ ପାପକୁ ଘୃଣା କରନ୍ତି ଓ ପାପର ବିଚାର କରନ୍ତି। ସେ ପାପୀ ନିମନ୍ତେ ତାହାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଉଦ୍ଧାରର ପଥ ପ୍ରସ୍ତୁତ କଲେ, ଓ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କୁ ହୃଦୟରେ ଗ୍ରହଣ କରିବା ଦ୍ୱାରା ଆପଣ ସ୍ୱର୍ଗକୁ ଯାଇପାରିବେ, ଯିଏକି କୃଶ ଉପରେ ଆପଣାର ରକ୍ତ ଝରାଇଛନ୍ତି ଓ ଆପଣାର ପ୍ରାଣ ଦେଇଅଛନ୍ତି। ତାହେଲେ ଆପଣ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବେ ଓ ଖ୍ରୀଷ୍ଟଙ୍କର ଧାର୍ମିକତା ରୂପ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇପାରିବେ ଓ ପିତା ଈଶ୍ୱରଙ୍କ ନିକଟରେ ଛିଡ଼ା ହେବା ନିମନ୍ତେ ସମର୍ଥ ହୋଇପାରିବେ। ଆପଣ ଯଦି ତାହାଙ୍କର ପରିତ୍ରାଣକୁ ଅଗ୍ରାହ୍ୟ କରନ୍ତି, ତାହେଲେ ଆପଣଙ୍କ ନିମନ୍ତେ କେବଳ ବିଚାର ବ୍ୟତୀତ ଅନ୍ୟ କିଛି ନଥିବ। ତେଣୁ ପ୍ରିୟ ବନ୍ଧୁ, ଆମେ ଏହି ବିଷୟ ଭଲ ଭାବେ ସ୍ମରଣ ରଖିବା ଉଚିତ ଯେ ଈଶ୍ୱର ପ୍ରେମମୟ ଓ ସେ ମଧ୍ୟ ପାପର ପ୍ରତିଫଳଦାତା ଈଶ୍ୱର, ଅର୍ଥାତ୍ ସେ ମଧ୍ୟ ଆମମାନଙ୍କର ପାପର ବିଚାରକର୍ତ୍ତା ଈଶ୍ୱର ହୋଇପାରେ। ସେହି କାରଣରୁ ଏହି ପୁସ୍ତକ ଆଜି ଅନେକ ଲୋକମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ, ଓ ଆମେମାନେ ମଧ୍ୟ ଏହି ପୁସ୍ତକର ସମ୍ବାଦଗୁଡ଼ିକୁ ଅଗ୍ରାହ୍ୟ କରିବା ଉଚିତ ନୁହେଁ। ବର୍ତ୍ତମାନ ଆମମାନେ ଇସ୍ରାଏଲର ଚତୁଃପାର୍ଶ୍ୱରେ ଥିବା ଜାତିଗୁଡ଼ିକର ବିଚାର ମଧ୍ୟକୁ ଆସୁଅଛୁ। ତେବେ ମୁଁ ସେମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ଯାଉନାହିଁ, ଯେହେତୁ ସେମାନେ ବହୁକାଳ ପୂର୍ବରୁ ଏହି ଧରାବକ୍ଷରୁ ଉଭେଇ ଯାଇଛନ୍ତି। ମାତ୍ର ସେମାନେ ଅତି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, କାରଣ ସେମାନଙ୍କୁ ଫେରିବାକୁ ଅଛି। କେବଳ ଈଶ୍ୱର ସେମାନଙ୍କୁ ଫେରାଇ ଆଣିପାରିବେ, ଆଉ ସେ କହନ୍ତି ସେ ତାହା କରିବେ। ଆସନ୍ତୁ ପ୍ରଥମେ ଅମୋନୀୟମାନଙ୍କ ବିରୁଦ୍ଧରେ ହୋଇଥିବା ଭାବାଣୀ ପ୍ରତି ଦୃଷ୍ଟି କରିବା। ଅମୋନୀୟମାନଙ୍କର ଆରମ୍ଭ ଅତି ମନ୍ଦ ଥିଲା। ସେମାନେ ଏକ ଯାଯାବର ଜାତିର ଥିଲେ, ଯେଉଁମାନେ କି ଏକ ଅବିହିତ ଯୌନ ସମ୍ପର୍କ ମଧ୍ୟ ଦେଇ ଆସିଥିଲେ, ଯାହାକି ଲୋଟ ଓ ତାହାଙ୍କର କନିଷ୍ଠା କନ୍ୟା ମଧ୍ୟରେ ରହିଥିଲା। ଆପଣ ଆଦିପୁସ୍ତକ 19 ପର୍ବର 33 ପଦରୁ 38 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ସେମାନଙ୍କର ଦେଶ ମରୁସାଗରର ଉପକୂଳରେ ଅବସ୍ଥିତ ଥିଲା। ଈଶ୍ୱର କହିଥିଲେ ଯେ ସେମାନେ ରାଜା ନବୁଖଦ୍ନେଚର୍ର ବଶତା ସ୍ୱୀକାର କରିବେ ଓ ତାହା ହିଁ ଘଟିଲା। ଆଉ ବର୍ତ୍ତମାନ ସେମାନଙ୍କ ବିରୁଦ୍ଧରେ ଈଶ୍ୱର ଯେଉଁ ବିଚାର ବର୍ତ୍ତାଇଥିଲେ ତହିଁର କାରଣ ମଧ୍ୟ ପ୍ରଦାନ କରନ୍ତି। 25 ପର୍ବର 3 ପଦରେ ଏହିପରି ଲେଖା ଅଛି, ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା ଯଥା, ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଅମନ ସନ୍ତାନଗଣର ଆଡ଼େ ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ଆଉ ଅମନ ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବାବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବାବେଳେ ତାହା ବିରୁଦ୍ଧରେ, ଆଉ ଜିହୁଦା ବଂଶ ବନ୍ଦୀ ହୋଇଯିବାବେଳେ ସେମାନଙ୍କ ବିରୁଦ୍ଧରେ ଭଲ ହେଲା ବୋଲି ତୁମ୍ଭେ କହିଅଛ। ଏହି ଅମନୀୟମାନେ ଶତ୍ରୁମାନଙ୍କର ପ୍ରଶଂସା କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ, ଯେଉଁମାନେ ଇସ୍ରାଏଲକୁ ବିନାଶ କଲେ। ମାତ୍ର ସେହି ଶତ୍ରୁମାନେ ଅମନୀୟମାନଙ୍କୁ ମଧ୍ୟ ବିନାଶ କଲେ। ଜିରେମିଆ 49 ପର୍ବର 6 ପଦରେ ଆମେ ସେମାନଙ୍କ ବିଷୟରେ ଅଧ୍ୟୟନ କରିସାରିଛୁ। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ତଥାପି ସଦାପ୍ରଭୁ କହନ୍ତି, ଏଥିଉତାରେ ଆମ୍ଭେ ଅମନ ସନ୍ତାନଗଣକୁ ବନ୍ଦିତ୍ୱାବସ୍ଥାରୁ ପୁନର୍ବାର ଫେରାଇ ଆଣିବା। ଈଶ୍ୱର ସେମାନଙ୍କର ବିଚାର କଲେ ଯେପରି ସେମାନେ ଜାଣିବାକୁ ପାରିବେ ଯେ ସେ ହେଉଛନ୍ତି ସଦାପ୍ରଭୁ। 25 ପର୍ବର 7 ପଦରେ ଏହିପରି ଲେଖା ଅଛି, ଏଥିପାଇଁ ଦେଖ, ଆମ୍ଭେ ତୁମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା। ପୁଣି ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶ ସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା। ଆମ୍ଭେ ତୁମ୍ଭକୁ ସଂହାର କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ତୁମ୍ଭେ ଜାଣିବ। ଏହା ହିଁ ଥିଲା ଅମନୀୟମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବିଚାର। ଆସନ୍ତୁ ଏହାପରେ ମୋୟାବର ବିରୁଦ୍ଧରେ ପ୍ରଦାନ କରାଯାଇଥିବା ଭାବବାଣୀ ପ୍ରତି ଦୃଷ୍ଟି ଦେବା। ଏହି ମୋୟାବୀୟମାନେ ଅମନୀୟମାନଙ୍କ ଅପେକ୍ଷା ଅଧିକ ସଭ୍ୟ ଥିଲେ, ମାତ୍ର ସେମାନେ ମଧ୍ୟ ଏକ ଅବିହିତ ଯୌନ ସମ୍ପର୍କ ମଧ୍ୟ ଦେଇ ଆସିଥିଲେ, ଲୋଟ ଓ ତାହାଙ୍କର ଜ୍ୟେଷ୍ଠା କନ୍ୟା ମଧ୍ୟ ଦେଇ, ଯାହାକି ଆଦିପୁସ୍ତକ 19 ପର୍ବର 33 ପଦରୁ 38 ପଦ ମଧ୍ୟରେ ଲେଖା ଅଛି। ମୋୟାବ ଇସ୍ରାଏଲର ପୂର୍ବ ଦିଗରେ ଅବସ୍ଥିତ ଥିଲା, ମାତ୍ର ମରୁସାଗରର ଉତ୍ତର ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପି ରହିଥିଲା। ଏ ହେଉଛି ସେହି ଦେଶ ଯେଉଁ ଦେଶରୁ ମୋୟାବିଆ କନ୍ୟା ରୁତ ଆସିଥିଲେ। ସେ ଦାଉଦ ରାଜାଙ୍କର ବଂଶଧର ଥିଲେ, ଯାହାକି ତାହାଙ୍କୁ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଂଶଧର ଭାବେ ଉପସ୍ଥାପିତ କରେ। ତାହାଙ୍କର ନାମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀରେ ସ୍ଥାନ ପାଇଅଛେ, ଯାହାକି ମାଥ୍ୟୁ 1 ପର୍ବର 5 ପଦରେ ଲେଖା ଅଛି। ତେବେ ଲକ୍ଷ୍ୟ କରନ୍ତୁ କେଉଁ କାରଣରୁ ଈଶ୍ୱର ମୋୟାବରୁ ବିଚାର କରନ୍ତି। 25 ପର୍ବର 8 ପଦରୁ 11 ପଦ ମଧ୍ୟରେ ଲେଖା ଅଛି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେଇର କହୁଅଛନ୍ତି, ଦେଖ ଜୁଦା ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ, ଏଥିପାଇଁ ଦେଖ ଆମ୍ଭେ ନଗର ସମୂହଠାରୁ ମୋୟାବର ପାର୍ଶ୍ୱ ମୁକ୍ତ କରିବା, ଅର୍ଥାତ୍ ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ୱରୂପ ବୈତ୍ ଜିସ୍ମୋତ୍ ବାଲ୍ମିଓନ୍ ଓ କିରିଆଥୈମ୍ ଆଡ଼େ ପୂର୍ବଦେଶୀୟ ସନ୍ତାନଗଣର ପାଇଁ ମୁକ୍ତ କରିବା। ସେମାନେ ଅମନ ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି ଆମ୍ଭେ ସେମାନଙ୍କ ହସ୍ତରେ ଅମନ ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ। ଆମ୍ଭେ ମୋୟାବ ଉପରେ ଦଣ୍ଡାଜ୍ଞା ସଫଳ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ। ଏହି କାରଣରୁ ଈଶ୍ୱର ମୋୟାବରେ ବିଚାର କଲେ। ଆସନ୍ତୁ ଏହାପରେ ଇଦମ୍ ବିରୁଦ୍ଧରେ କରାଯାଇଥିବା ଭାବବାଣୀ ପ୍ରତି ଦୃଷ୍ଟି ଦେବା। ଇଦମ୍ ଏକ ଜାତି ଅଟେ, ଯାହାକି ଏସୌଠାରୁ ଆସିଅଛି। ଯାହାର ଆରମ୍ଭ ଆମେ ଆଦିପୁସ୍ତକ ପଚିଶ ପର୍ବରେ ଲକ୍ଷ୍ୟ କରିବାକୁ ପାରୁ। ଓବଦିୟ ପୁସ୍ତକଟି ଇଦମ୍ ବିରୁଦ୍ଧରେ ବିଚାର କରିବା ନେଇ ଏକ ସବିଶେଷ ବିବରଣୀ ପ୍ରଦାନ କରେ। ସେମାନଙ୍କର ବିଚାର କରିବା ନେଇ ଈଶ୍ୱର ମଧ୍ୟ କାରଣ ଦର୍ଶାନ୍ତି। ପଚିଶ ପର୍ବର ବାର ପଦରୁ ଚଉଦ ପଦ ମଧ୍ୟରେ ଲେଖା ଅଛି, ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ଇଦମ୍ ପ୍ରତିଶୋଧ ନେବା ଦ୍ୱାରା ଜିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି। ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦମ୍ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା, ଆଉ ଆମ୍ଭେ ତୈମନ୍ଠାରୁ ତାହା ଧ୍ୱଂସସ୍ଥାନ କରିବା। ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ଼ଗରେ ପତିତ ହେବେ। ପୁଣି ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ୱାରା ଆମ୍ଭର ପ୍ରତିଶୋଧ ରୂପ ଭାର ଇଦମ୍ର ଉପରେ ଥୋଇବା, ତହରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦମ୍ ମଧ୍ୟରେ କାର୍ଯ୍ୟ କରିବେ, ପୁଣି ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଈଶ୍ୱରଙ୍କର ମନୋନୀତ ଲୋକମାନଙ୍କ ପ୍ରତି ଇଦମ୍ର ଅସଙ୍ଗତ ବ୍ୟବହାର ଈଶ୍ୱରଙ୍କ ବିଚାରର କାରଣ ହେଲା, ସେଥିଲାଗି ଈଶ୍ୱର ସେମାନଙ୍କର ବିଚାର କଲେ। କାରଣ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ଯଦି କୌଣସି ଜାତି ବା ଗୋଷ୍ଠୀ ବା ବ୍ୟକ୍ତିବିଶେଷ ଦୁର୍ବ୍ୟବହାର କରନ୍ତି, ତାହେଲେ ଈଶ୍ୱର ତହିଁର ନିକାଶ ନିଅନ୍ତି, ସେ ତାହାକୁ କେବେ ହେଲେ ଛାଡ଼ିବେ ନାହିଁ। ଆସନ୍ତୁ ଏହାପରେ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଦିଆଯାଇଥିବା ଭାବାଣୀ ପ୍ରତି ଦୃଷ୍ଟି କରିବା। ପଚିଶ ପର୍ବର ପନ୍ଦରରୁ ସତର ପଦ ମଧ୍ୟରେ ଲେଖା ଅଛି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପଲେଷ୍ଟିୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି, ପୁଣି ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି। ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଆପଣ ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥିୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା, ପୁଣି ଆମ୍ଭେ ପ୍ରଚଣ୍ଡ ଭର୍ଚ୍ଛନା ସହିତ ସେମାନଙ୍କଠାରୁ ଭାରି ପ୍ରତିଶୋଧ ନେବା। ଆଉ ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେ ସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ଏହା ସେମାନେ ଜାଣିବେ। ଏହି ପଲେଷ୍ଟିୟମାନେ ଆଜି ଉଭେଇ ଯାଇଛନ୍ତି, ସେମାନେ ଆଉ ସେହି ଦେଶରେ ନାହାନ୍ତି। ସେମାନଙ୍କ ବିରୁଦ୍ଧରେ ହୋଇଥିବା ଭାବାଣୀ ଆକ୍ଷରିକ ଭାବେ ସଫଳ ହୋଇଅଛି। ପ୍ରିୟ ବନ୍ଧୁ, ଆମମାନେ ଏଠାରେ ଏହି ଶିକ୍ଷା ପାଉଅଛୁ ଯେ ଈଶ୍ୱର ଜାତିମାନଙ୍କର ବିଚାର କଲେ, ଯେଉଁମାନେ ତାହାଙ୍କ ବିରୁଦ୍ଧରେ ଓ ତାହାଙ୍କର ଲୋକମାନଙ୍କ ବିରୁଦ୍ଧରେ ପାପ କଲେ, ଈଶ୍ୱର ଅନ୍ୟାୟର ପ୍ରତିକାର କରନ୍ତି ଓ ସେ ସମସ୍ତଙ୍କର ବିଚାର କରନ୍ତି। ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ଆଜି ଆମେ ଈଶ୍ୱରଙ୍କୁ ଲୋକମାନଙ୍କ ପ୍ରତି କି ପ୍ରକାର ବ୍ୟବହାର କରୁଅଛୁ? ଆଜି ଆମେ ଈଶ୍ୱରଙ୍କର ପାଳକ ପ୍ରଚାରକ ବା ସେବକମାନଙ୍କ ପ୍ରତି ବା ଦାସଦାସୀମାନଙ୍କ ପ୍ରତି କି ପ୍ରକାର ବ୍ୟବହାର କରୁଅଛୁ? ଆମମାନେ କ'ଣ ସେମାନଙ୍କୁ ପରିହାସ କରୁଅଛୁ? ଆମମାନେ କ'ଣ ସେମାନଙ୍କୁ ତାଡ଼ନା କରୁଅଛୁ? ସେମାନେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବା କୌଣସି ପ୍ରକାର ବିପଦର ସମ୍ମୁଖୀନ ହୁଅନ୍ତି ବା ଶତ୍ରୁ ନିକଟରେ ଲଜ୍ଜିତ ହୁଅନ୍ତି, ସେତେବେଳେ କ'ଣ ଆମମାନେ ପରିହାସ କରୁ, ଆମମାନେ ହସୁ? ମାତ୍ର ଈଶ୍ୱର ତାହା ଦେଖନ୍ତି। ଆଉ ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ମନ୍ଦ କଥା କହନ୍ତି, ଈଶ୍ୱରଙ୍କ ଲୋକମାନଙ୍କୁ ଦୋଷାରୋପ କରନ୍ତି, ତାଡ଼ନା କରନ୍ତି, ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି କୁବ୍ୟବହାର କରନ୍ତି, ଈଶ୍ୱର ସେମାନଙ୍କୁ କେବେ ହେଲେ ଛାଡ଼ିବେ ନାହିଁ। ଆମେ ଦେଖୁଛୁ ଯେ ପୁରାତନ ନିୟମରେ ଯଦିଓ ଈଶ୍ୱର ତାଙ୍କର ଲୋକମାନଙ୍କର ବିଚାର କରୁଥିଲେ, ମାତ୍ର ଯେଉଁମାନେ ତାହାଙ୍କର ଲୋକମାନଙ୍କ ବିରୁଦ୍ଧରେ ଗଲେ ସେମାନଙ୍କର ମଧ୍ୟ ସେ ବିଚାର କଲେ, ସେମାନଙ୍କୁ ସେ ଛାଡ଼ିଦେଲେ ନାହିଁ। ତେଣୁକରି ପ୍ରିୟ ବନ୍ଧୁ, ଯେତେବେଳେ ଆମେ ଈଶ୍ୱରଙ୍କର ଲୋକମାନଙ୍କ ପ୍ରତି କୁବ୍ୟବହାର କରୁ ବା ସେମାନଙ୍କ ପ୍ରତି ତାଡ଼ନା କରୁ, ତାହେଲେ ଈଶ୍ୱର ମଧ୍ୟ ତାହା ଦେଖନ୍ତି। ଆଉ ଆମମାନେ ମଧ୍ୟ ପରୋକ୍ଷରେ ତାହା ଈଶ୍ୱରଙ୍କ ପ୍ରତି କରୁ, ଆଉ ଈଶ୍ୱର ତାହା କେବେ ହେଲେ ସହ୍ୟ କରିପାରିବେ ନାହିଁ। ଈଶ୍ୱର ନିଶ୍ଚିତ ଭାବରେ ତହିଁର ପ୍ରତିଶୋଧ ନେବେ, କାରଣ ସେ ଚାହାନ୍ତି ନାହିଁ ତାହାଙ୍କ ଲୋକମାନେ ବିନଷ୍ଟ ହୁଅନ୍ତୁ, ତାହାଙ୍କ ଲୋକମାନେ ଅପମାନିତ ହୁଅନ୍ତୁ, ତୁଚ୍ଛୀକୃତ ହୁଅନ୍ତୁ, ତାଡ଼ିତ ହୁଅନ୍ତୁ, ବା ଅନ୍ୟମାନଙ୍କ ଦ୍ୱାରା ମୃତ୍ୟୁବରଣ କରନ୍ତୁ। ହଁ, ଏହା ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ଘଟିପାରେ, ମାତ୍ର ଯେଉଁମାନେ ତାହା ଘଟାନ୍ତି ସେମାନେ ଈଶ୍ୱରଙ୍କ ହସ୍ତରୁ ବର୍ତ୍ତି ଯାଇପାରିବେ ନାହିଁ। ଆପଣ କ'ଣ ଭାବୁଛନ୍ତି ଯେ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ଆମମାନେ କୁବ୍ୟବହାର କରିବା ଦ୍ୱାରା ଆମମାନେ ଉଦ୍ଧାର ପାଇଯିବା, ଖସି ପଳାଇ ଯାଇପାରିବା? କେବେ ନୁହେଁ। ଈଶ୍ୱର ତାହା ଲକ୍ଷ୍ୟ କରନ୍ତି, ଆଉ ସେ ମଧ୍ୟ ନିଶ୍ଚିତ ଭାବରେ ତହିଁର ବିଚାର କରିବେ। ଆସନ୍ତୁ ସେହି ଈଶ୍ୱରଙ୍କୁ ଭୟ କରି ଓ ତାହାଙ୍କର ଆଜ୍ଞାବହ ହୋଇ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରିବା। ସେହି ଈଶ୍ୱର ଯଦିଓ ନ୍ୟାୟ ବିଚାର କର୍ତ୍ତା, ମାତ୍ର ସେ ମଧ୍ୟ ଅନୁଗ୍ରହକାରୀ ଈଶ୍ୱର, ଓ ସେ ବିଚାର କରିବା ପୂର୍ବରୁ ତାହାଙ୍କ ଲୋକମାନଙ୍କୁ ତାହାଙ୍କର ନିକଟକୁ ଫେରିଆସିବା ନିମନ୍ତେ ସୁଯୋଗ ଦିଅନ୍ତି, ଓ ସେ ଆମମାନଙ୍କ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଏକ ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ସେହି ମହାବିଚାରରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ତାହାଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୋଇପାରିବା ଓ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ ODIA TTV@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।